ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ଗଲାକାଲ ହୋଇଥିବାର କ୍ୟାବିନେଟ୍ କମିଟି ବୈଠକଟି 936 କିଲୋମିଟର ଲମ୍ବା 8 ଗୁରୁତ୍ୱପୂର୍ଣ୍ଣ ଜାତୀୟ ହାଇସ୍ପିଡ୍ କରିଡର ପ୍ରକଳ୍ପର ବିକାଶ କାମକେ ଅନୁମୋଦନ ମିଳିଛି। ଏଥିଲାଗି ସାରା ଦେଶରେ 50,655 କୋଟି ଟଙ୍କା ଖର୍ଚ୍ଚ କରାଯିବା। ଏହି 8 ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଆଉ ପରୋକ୍ଷ ଭାବେ 4,42,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ସେ ଭିତରୁ ହେବାରକେ ଥିବାର 4-ଲେନ୍ ବିଶିଷ୍ଟ ଖଡ଼ଗପୁର ମୋରଗ୍ରାମ ଜାତୀୟ ହାଇସ୍ପିଡ୍ କରିଡର ଓଡ଼ିଶା ପଶ୍ଚିମବଙ୍ଗ ଆନ୍ଧ୍ରପ୍ରଦେଶ ବାଗି ରାଜ୍ୟ ଆର୍ ଉତ୍ତର ପୂର୍ବାଞ୍ଚଳ ଭିତରେ ଯୋଗାଯୋଗକେ ସହଜ କରବା। ଭୁବନେଶ୍ୱରନ ଗଲାକାଲି ଜିଲ୍ଲା ଖଣିଜ ପାଣ୍ଠି ଡିଏମ୍ଏଫ୍ର କାର୍ଯ୍ୟକାରିତା ବାବଦରେ ରାଜ୍ୟସ୍ତରୀୟ ତଦାରଖ ଆଉ ସମୀକ୍ଷା କମିଟିର ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଡିଏମ୍ଏଫ୍ ଜିଲ୍ଲାକେ ବଛରୁଆରୀ ପାଣ୍ଠି ପ୍ରକଳ୍ପମାନଙ୍କର ଲାଗି ପାଣ୍ଠି ବାଣ୍ଟବାର ଆର୍ ଭିନ୍ ଭିନ୍ କ୍ଷେତ୍ରର ପ୍ରକଳ୍ପର କାର୍ଯ୍ୟକାରିତା ଟଙ୍କା ବିନିଯୋଗ ବାବଦେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଭିନ୍ ଭିନ୍ କ୍ଷେତ୍ରର ଟଙ୍କା ଖର୍ଚ୍ଚ ଆର୍ କାମ ବାବଦେ ସମୀକ୍ଷା କରିଥିଲେ। ବାର୍ଷିକ ପ୍ରଗତିଶୀଲ ଯୋଜନା ତିଆରି କରିକି କାର୍ଯ୍ୟାନ୍ୱୟନ କରବାରକେ ଜିଲ୍ଲାପାଳମାନଙ୍କୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ସୋମବାର ଦିନ 11 ବଜେନୁ ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନୁ ଲୋକମାନଙ୍କର ଅଭିଯୋଗ ଶୁଣାଣି କରିବେ। ଏଥିଲାଗି ସେନ ସକାଳର 8 ବଜେନୁ 12 ବଜେ ତକ୍ ଶୁଣାଣି ଲାଗି ପଞ୍ଜିକରଣ କରାଯିବା। ଆଗ୍ରହୀ ଲୋକେ ଏହି ସମୟଥି ସେଠାରେ ଅଭିଯୋଗ ପଞ୍ଜିକରଣ କରିକି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଓଡ଼ିଶା ସରକାର ମହାରାଷ୍ଟ୍ରର ପୁନେ ଆର୍ ଗୁଜରାଟର ଅହମ୍ମଦାବାଦର ଆଇବା 7 ତାରିଖରୁ 9 ତାରିଖ ତକ୍ 3 ଦିନ ଧରିକି ନିବେଶକ ସମ୍ମିଳନୀ ଆୟୋଜନ କରିବେ। ସମ୍ମିଳନୀଟି ଦୁଇ ରାଜ୍ୟର ବଛା ବଛା ଫୁଡ୍ ପ୍ରୋସେସିଂ ଅଟୋମୋବାଇଲ୍ ବାଗିର ସଂସ୍ଥାମାନେ ଯୋଗଦେବେ। ଏହି ସମ୍ମିଳନୀ ହେବାରୁ ରାଜ୍ୟ 2029 ମସିହା ତକ୍ 2,05,000 କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍। ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ବିଭାଗୀୟ ସଚିବମାନେ ସମ୍ମିଳନୀଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ସବୁ କାମ ଏତ୍କେ ଓଡ଼ିଆ ଭାଷାତି ହେବା ବୋଲି ବିଭାଗ ତରଫ ଆଦେଶ ଜାରି କରାଯାଇଛି। ବିଭାଗର ଅଧୀନତି ଥିବାର ସବୁ ଅଧିକାରୀ କର୍ମଚାରୀମାନେ ସରକାରୀ ଫାଇଲ୍ କାମ ଓଡ଼ିଆ ଭାଷାତି କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଟିପ୍ପଣୀ ବିଜ୍ଞପ୍ତି ସ୍କାରକପତ୍ର ସଂକଳ୍ପପତ୍ର ଚିଠି ଦିଆନିଆ ଓଡ଼ିଆଥି କରାଯିବା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 12 କ୍ଲାସ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ବାହାରିଛି। 1,27,473 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଳେ 37,957 ଜଣ ପାସ୍ କରିଛନ୍। ସିବିଏସ୍ଇ ୱେବ୍ସାଇଟ୍ରୁ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷାଫଳ ଦେଖିପାରିବେ। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ 2023 ପ୍ରିଲିମିନାରୀ ପରୀକ୍ଷାଫଳ ବାହାରିଛି। ଏହି ପରୀକ୍ଷାଥି 680 ଜଣ ପ୍ରାର୍ଥୀ ପାସ୍ କରିଛନ୍। ମୁଖ୍ୟ ଲିଖିତ ପରୀକ୍ଷା ଏହି ପ୍ରାର୍ଥୀମାନେ ଦେବେ। ଲିଖିତ ପରୀକ୍ଷା କାର୍ଯ୍ୟସୂଚୀ ବାବଦେ ଆଇବା ଦିନେ ବିଜ୍ଞପ୍ତି ବାହାରବା ବୋଲି ଓପିଏସ୍ସି ତରଫ କୁହାଯାଇଛି। ଡାକ ବିଭାଗ ତରଫ ଛାତ୍ରଛାତ୍ରୀମାନଙ୍କର ଲାଗି ଦୀନଦୟାଲ ସ୍ପର୍ଶ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାଥି ମାନ୍ୟତାପ୍ରାପ୍ତ ବିଦ୍ୟାଳୟ 6-9 କ୍ଲାସ୍ ତକ୍ ପଢୁଥିବାର ଆର୍ ଡାକ ଟିକଟ ସୌଖ ହିସାବେ ଗ୍ରହଣ କରିଥିବାର ଛାତ୍ରଛାତ୍ରୀଙ୍କର ପ୍ରବୃତ୍ତି ଆର୍ ଗବେଷଣାକେ ତହକାବାର ଲାଗି ଡାକ ବିଭାଗ ତରଫ ବଛରକ 6,000 ଟଙ୍କା ବୃତ୍ତି ଦିଆଯିବା। 2024-25 ଆର୍ଥିକ ବର୍ଷ ଲାଗି ଧାରିଜ ଡାକ ବିଭାଗ ଜରିଏ ଆବେଦନ ପ୍ରାପ୍ତିର ଶେଷ ତାରିଖ ଆଇବା ସେପ୍ଟେମ୍ବର 18 ରଖାଯାଇଛି। ଡାକ ବିଭାଗ ୱେବ୍ସାଇଟ୍ http://odishapost.gov.in ନୁ ଇ ବାବଦେ ସବୁ ତଥ୍ୟ ପାଇପାରିବେ। ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗ୍ରିଡ୍ ସବ୍ଷ୍ଟେସନ୍ଟି ମରାମତି କାମ ଲାଗି ଆଜି ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ୍ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଏହି ମରାମତି କାମ ଲାଗି ଜିଲ୍ଲାର ନର୍ଲା ବ୍ଲକର ନର୍ଲା ସର୍ଗିଗୁଡ଼ା ରୁପ୍ରା ରୋଡ୍ ରୁପ୍ରା ମୁସ୍କୁଟି ଗିଗ୍ନା ବାଲିପଡ଼ା ଶେରଗଡ଼ ଉଲିଗୁପା ଶାନ୍ତପୁର ଇଲାକାନ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବା। ସେନ୍ତା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ରୋଡ୍ ବନ୍ଦପରି ବିଜେପୁର ବାଗିର ଏରିଆ ଆଉର୍ ଏମ୍ ରାମପୁର ବ୍ଲକର ଏମ୍ ରାମପୁର ବମକା ମୋହନଗିରି ମଦନପୁର ଆର୍ ଇତାର ଆଖରପାଖର ଇଲାକାନ ଆଜି ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ୍ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଝାଡ଼ଖଣ୍ଡ ଆର୍ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାର ମେଘୁଆ ପାଗ ସହିତ ବର୍ଷା ଜାରି ରହିଛି। ଇଥିତି ଆଇବା 2 ଦିନ ତକ୍ ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଇତାର ସହିତ 5 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ସମ୍ଭଲପୁର ବରଗଡ଼ ସୁନ୍ଦରଗଡ଼ ଦେବଗଡ଼ ଆର୍ କେନ୍ଦୁଝର ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ବିଭାଗ ତରଫ କୁହାଯାଇଛି। এসনির আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারে রাতে ৭:০০ বাজিকি ২ মিনিট থি জুহার।